ആകാശവാണി ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। କେନ୍ଦ୍ରରେ ନୂତନ ସରକାର ଗଠନ ନେଇ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍ଡିଏ ମେଣ୍ଟର ନେତା ଭାବେ ହେଲେ ମନୋନୀତ। ଏନ୍ଡିଏ ସଂସଦୀୟ ଦଳର ବୈଠକ ଆସନ୍ତାକାଲି। ଅତିରିକ୍ତ ଜଳ ଦିଲ୍ଲୀକୁ ଛାଡ଼ିବା ପାଇଁ ହିମାଚଳ ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଆସାମ ବନ୍ୟା ପରିସ୍ଥିତିରେ ଆସିଛି ସୁଧାର, ସୂଚନା ଦେଲା ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ। ଏବଂ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଉଗାଣ୍ଡା ପପୁଆ ନ୍ୟୁଗିନିକୁ ପରାସ୍ତ କରିଥିବା ବେଳେ ଅନ୍ୟ ଏକ ମ୍ୟାଚ୍ରେ ଓମାନ ବିରୁଦ୍ଧରେ ଅଷ୍ଟ୍ରେଲିଆ ବିଜୟୀ। କେନ୍ଦ୍ରରେ ନୂତନ ସରକାର ଗଠନ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ପ୍ରକ୍ରିୟା ଆରମ୍ଭ କରିଛି। ସର୍ବସମ୍ମତିକ୍ରମେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନ୍ଡିଏ ମେଣ୍ଟର ନେତା ଭାବେ ମନୋନୀତ କରିବା ପରେ ମେଣ୍ଟ ପକ୍ଷରୁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗତକାଲି ଅନୁଷ୍ଠିତ ଏନ୍ଡିଏ ନେତାଙ୍କ ବୈଠକରେ ଗତ 10 ବର୍ଷର ବିଜେପି ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟ ସରକାର ଅମଳରେ ଦେଶର ବିଭିନ୍ନ କ୍ଷେତ୍ରରେ ଉନ୍ନତିକୁ ପାଥେୟ କରି ପ୍ରସ୍ତୁତ ସଂକଳ୍ପ ପାରିତ ହୋଇଛି। ପୂର୍ବଭଳି ଦେଶରେ ବିକାଶର କାର୍ଯ୍ୟକୁ ଆଗେଇ ନେବା ଏବଂ ବିଶ୍ୱରେ ଭାରତର ଗୌରବକୁ ବଢ଼ାଇବା ଲାଗି ଶ୍ରୀ ମୋଦିଙ୍କ ନେତୃତ୍ୱକୁ ଏନ୍ଡିଏ ଦଳର ନେତାମାନେ ପୂର୍ଣ୍ଣ ସହମତି ପ୍ରଦାନ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ ଶାହା, ତେଲୁଗୁଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜନତା ଦଳ ୟୁନାଇଟେଡ୍ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଶିବସେନା ସିନ୍ଦେ ଗ୍ରୁପ୍ ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଲୋକ ଜନଶକ୍ତି ପାର୍ଟି ରାମବିଳାସ ମୁଖ୍ୟ ଚିରାଗ ପାଶ୍ୱାନଙ୍କ ସମେତ ଅନ୍ୟାନ୍ୟ ସହଯୋଗୀ ଦଳର ନେତା ଉପସ୍ଥିତ ଥିଲେ। ଏନ୍ଡିଏ ସଂସଦୀୟ ଦଳର ବୈଠକ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିରେ ସହଯୋଗୀ ଦଳଗୁଡ଼ିକର ନେତା ତଥା ପ୍ରତିନିଧି ଯୋଗଦେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୂଆଦିଲ୍ଲୀଠାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ଦଳର ବରିଷ୍ଠ ନେତାଙ୍କୁ ନେଇ ଏକ ବୈଠକରେ ବିଜେପିର ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଛି। ଦଳର ବରିଷ୍ଠ ନେତୃବୃନ୍ଦ ଏଥିରେ ଯୋଗ ଦେଇଥିଲେ। ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ବିକ୍ରମସିଂହେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ଏନ୍ଡିଏର ସଂଖ୍ୟାଗରିଷ୍ଠତା ହାସଲ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଶ୍ରୀ ବିକ୍ରମସିଂହେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କୁ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ କରିଥିଲେ। ଶ୍ରୀ ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଲୋକସଭା ନିର୍ବାଚନରେ ସଫଳତା ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟେଲିଫୋନ୍ କରି ପ୍ରଧାନମନ୍ତ୍ରୀ ହସିନା ବାଂଲାଦେଶ ନାଗରିକ, ତାଙ୍କ ସରକାର ଏବଂ ପରିବାର ସଦସ୍ୟଙ୍କ ପକ୍ଷରୁ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନ୍ଡିଏ ଗଠନ କରିବାକୁ ଯାଉଥିବା ନୂତନ ସରକାର କ୍ୟାବିନେଟ୍ ସ୍ଥାନକୁ ନେଇ ଜେଡିୟୁ ପକ୍ଷରୁ କୌଣସି ସର୍ତ୍ତ ରଖାଯାଇ ନାହିଁ ବୋଲି ଦଳର ମୁଖପାତ୍ର କେସି ତ୍ୟାଗୀ ସ୍ୱଷ୍ଟ କରିଛନ୍ତି। ସେ କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କୁ କ୍ୟାବିନେଟ୍ ଗଠନ ନେଇ ସହଯୋଗୀ ଦଳଗୁଡ଼ିକ ସହ ଆଲୋଚନା କରିବାକୁ ଦାୟିତ୍ୱ ଅର୍ପଣ କରାଯାଇଛି। ଏନେଇ ନୂଆଦିଲ୍ଲୀଠାରେ ଶ୍ରୀ ନଡ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ବିହାରକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ ହେଉଛି ଜେଡିୟୁର ଲକ୍ଷ୍ୟ। ଏହାଦ୍ୱାରା ରାଜ୍ୟରୁ ଦାରିଦ୍ର୍ୟ, ବେକାରୀ ଏବଂ ଅନ୍ୟାନ୍ୟ ସମସ୍ୟା ସମାଧାନ ସହାୟକ ହେବ ବୋଲି ଶ୍ରୀ ତ୍ୟାଗୀ କହିଛନ୍ତି। ସୂଚନାଯୋଗ୍ୟ, ବିହାରରେ ଜେଡିୟୁ 12 ଲୋକସଭା ଆସନରେ ବିଜୟୀ ହୋଇ ନୂଆ ଏନ୍ଡିଏ ସରକାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। ସପ୍ତଦଶ ଲୋକସଭା ଭଙ୍ଗ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଦାୟୀ ମନ୍ତ୍ରିମଣ୍ଡଳର ମୁଖ୍ୟ ତଥା ସଦସ୍ୟମାନଙ୍କୁ ଗତକାଲି ଏକ ରାତ୍ରିଭୋଜନରେ ଆପ୍ୟାୟିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ ଶାହା, ନିର୍ମଳା ସୀତାରମଣ, ନୀତିନ ଗଡ଼କରୀ ଏବଂ ଅନ୍ୟାନ୍ୟ ସଦସ୍ୟଗଣ ଯୋଗ ଦେଇଥିଲେ। ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା କ୍ଲାଉଡିଆ ସିନ୍ବୋମ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମେକ୍ସିକୋ ପାଇଁ ଏହା ଏକ ସ୍କରଣୀୟ ମୁହୂର୍ତ୍ତ ବୋଲି କହିବା ସହ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ନେଇ ଆଶା ପ୍ରକଟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 137 ଘନଫୁଟ ଅତିରିକ୍ତ ଜଳ ଦିଲ୍ଲୀକୁ ଛାଡ଼ିବା ପାଇଁ ସୁପ୍ରିମକୋର୍ଟ ହିମାଚଳ ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ପିକେ ମିଶ୍ର ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥଙ୍କ ଖଣ୍ଡପୀଠ କହିଛନ୍ତି ଉପଲବ୍ଧ ଅତିରିକ୍ତ ଜଳ ଛାଡ଼ିବାକୁ ହିମାଚଳ ପ୍ରଦେଶ ସରକାର ସମ୍ମତି ପ୍ରଦାନ କରିଛନ୍ତି। ହିମାଚଳ ପ୍ରଦେଶ ଛାଡ଼ିବାକୁ ଥିବା ଏହି ଅତିରିକ୍ତ ଜଳର ପ୍ରବାହକୁ ସହଜ କରିବାକୁ ସୁପ୍ରିମକୋର୍ଟ ହରିୟାଣା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପାଣିର ଅପଚୟ ନ କରିବାକୁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ହରିୟାଣାକୁ ପୂର୍ବ ସୂଚନା ଦେଇ ହିମାଚଳ ପ୍ରଦେଶ ଏହି ଅତିରିକ୍ତ 137 ଘନଫୁଟ ଜଳ ଛାଡ଼ିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 10 ତାରିଖକୁ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଛନ୍ତି। ଇଣ୍ଡି ମେଣ୍ଟରେ ସାମିଲ ଥିବା ଦଳଗୁଡ଼ିକର ଏକ ବୈଠକ ଗତକାଲି ନୂଆଦିଲ୍ଲୀସ୍ଥିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଥିଲା। ଦେଶର ସମ୍ଭିଧାନକୁ ସମ୍ମାନ ଦେଉଥିବା ଏବଂ ଏହାର ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତା ରହୁଥିବା ସମସ୍ତ ଦଳକୁ ଇଣ୍ଡି ମେଣ୍ଟ ସ୍ୱାଗତ କରେ ବୋଲି ଶ୍ରୀ ଖଡ୍ଗେ କହିଛନ୍ତି। ସେ କହିଛନ୍ତି ମେଣ୍ଟ ଉପଯୁକ୍ତ ସମୟରେ ସଠିକ୍ ପଦକ୍ଷେପ ଗ୍ରହଣ କରିବ, ସେ ପର୍ଯ୍ୟନ୍ତ ସମସ୍ତଙ୍କୁ ଅପେକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଖଡ୍ଗେ କହିଛନ୍ତି ଇଣ୍ଡି ମେଣ୍ଟ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ବୈଠକରେ କଂଗ୍ରେସ ନେତା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଜେଏମ୍ଏମ୍ର କଳ୍ପନା ସୋରେନ୍, ଆପ୍ର ସଞ୍ଜୟ ସିଂ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆର୍ଜେଡିର ତେଜସ୍ୱୀ ଯାଦବ, ସିପିଆଇଏମ୍ ନେତା ସୀତାରାମ ୟେଚୁରୀ, ସିପିଆଇ ନେତା ପି ରାଜା, ଏନ୍ସିପି ମୁଖ୍ୟ ଶରଦ ପାୱାର, ଡିଏମ୍କେ ମୁଖ୍ୟ ଏମ୍କେ ଷ୍ଟାଲିନ୍ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ୍ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶାରେ ଗତ 7 ବର୍ଷ ମଧ୍ୟରେ ହାତୀ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି। ଓଡ଼ିଶା ହାତୀ ଗଣନା ରିପୋର୍ଟ 2024 ଅନୁଯାୟୀ 38 ବନଖଣ୍ଡରେ 2098 ହାତୀ ଥିବା ଜଣାପଡ଼ିଛି। ସେଗୁଡ଼ିକ ମଧ୍ୟରେ 313 ବୟସ୍କ ଦନ୍ତା ହାତୀ ଏବଂ 748 ବୟସ୍କ ମାଇ ହାତୀ ଅଛନ୍ତି। ଗତ ମେ 22ରୁ 24 ତାରିଖ ପର୍ଯ୍ୟନ୍ତ ଓଡ଼ିଶାର 28 ଜିଲ୍ଲାର 48 ଡିଭିଜନରେ ହାତୀ ଗତିବିଧି ଉପରେ ନଜର ରଖାଯାଇଥିଲା। ଏହି ଗଣନା କାର୍ଯ୍ୟରେ ବନ ବିଭାଗର 5700ରୁ ଅଧିକ କର୍ମଚାରୀ, ଶିକ୍ଷାବିତ୍, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଏବଂ ଗବେଷକ ପ୍ରମୁଖ ଯୋଗ ଦେଇଥିଲେ। ଜାମ୍ମୁ କାଶ୍ମୀରର ଗୁଲମର୍ଗଠାରେ ଥିବା ପ୍ରସିଦ୍ଧ ମହାରାଣୀ ମନ୍ଦିରରେ ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତକାଲି ଭୋର ପ୍ରାୟ 3:45 ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ସ୍ଥାନୀୟ ଅଗ୍ନିଶମ ସେବା କେନ୍ଦ୍ର ଏବଂ ସୁରକ୍ଷାକର୍ମୀଙ୍କ ମିଳିତ ପଦକ୍ଷେପ ସତ୍ତ୍ୱେ ଅଗ୍ନିକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇଥିଲା। କାଠରେ ନିର୍ମିତ ଏହି ମନ୍ଦିରଟି ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି। ମହାରାଣୀ ମନ୍ଦିର କାଶ୍ମୀର ଉପତ୍ୟକାରେ ଏକ ଲୋକପ୍ରିୟ ତଥା ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳୀର ମାନ୍ୟତା ପାଇଥାଏ। ଆସାମ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ଗତ 24 ଘଣ୍ଟା ମଧ୍ୟରେ ପାଣିପାଗରେ ପରିବର୍ତ୍ତନ ଯୋଗୁଁ ବନ୍ୟା ପରିସ୍ଥିତି ସୁଧୁରିଛି ବୋଲି ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଇତିମଧ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 25ରେ ପହଞ୍ଚିଛି। କାଚାର, କରିମଗଞ୍ଜ, ମୋରିଗାଓଁ, ହୋଜାଇ, ନଗାଓଁ, ଡିମାହାସାଉ, ହାଇଲାକାଣ୍ଡି ଏବଂ ପଶ୍ଚିମ କାର୍ବି ଆଙ୍ଗଲଙ୍ଗର ବିଭିନ୍ନ ଅଞ୍ଚଳ ବନ୍ୟା ଯୋଗୁଁ ଜଳମଗ୍ନ ହୋଇଥିବା ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 375 ଗାଁରେ 22,000 ଅଧିକ ଲୋକ 112 ରିଲିଫ୍ କ୍ୟାମ୍ପରେ ରହିଥିବା ଜଣାପଡ଼ିଛି। 5,000 ହେକ୍ଟର ଅଧିକ ଫସଲ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ନିୟୋଜିତ ଅଛନ୍ତି ବୋଲି ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି। ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜି ଗାୟାନାସ୍ଥିତ ପ୍ରୋଭିଡେନ୍ସ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ଉଗାଣ୍ଡା ପପୁଆ ନିଉଗିନିକୁ 3 ୱିକେଟ୍ରେ ପରାସ୍ତ କରିଛି। ସେହିଭଳି ବାରବାଡୋସ୍ର କେନ୍ସିଂଟନ୍ ଓଭାଲ୍ଠାରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଓମାନକୁ 39 ରନ୍ରେ ପରାସ୍ତ କରିଛି। ଏହି ପ୍ରଥମ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ତା'ର ଚଳିତ ଟି20 ବିଶ୍ୱକପ୍ ପ୍ରତିଯୋଗିତା ଅଭିଯାନ ଆରମ୍ଭ କରିଛି। ଆଜି ରାତିରେ ଡଲାସର ଗ୍ରାଣ୍ଡ ପେରି ଷ୍ଟାଡିୟମ୍ଠାରେ ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହାପରେ ବାରବାଡୋସ୍ର କେନ୍ସିଂଟନ୍ ଓଭାଲ୍ଠାରେ ନାମିବିଆ ଏବଂ ସ୍କଟ୍ଲାଣ୍ଡ ପରସ୍କରକୁ ଭେଟିବେ। ଗତକାଲିର ମ୍ୟାଚ୍ରେ ଭାରତ ଆୟାର୍ଲାଣ୍ଡକୁ 8 ୱିକେଟ୍ରେ ପରାସ୍ତ କରିଥିଲା। ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆୟାର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି 16 ଓଭର୍ରେ ସମସ୍ତ ୱିକେଟ୍ ହରାଇ 96 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ 12 ଓଭର୍ 2 ବଲ୍ରେ 2 ୱିକେଟ୍ ହରାଇ ବିଜୟ ଲାଭ କରିଥିଲା। ଏହି ଗ୍ରୁପ୍ର ପରବର୍ତ୍ତୀ ମ୍ୟାଚ୍ ଆଗାମୀ 9 ତାରିଖରେ ଭାରତ ପାକିସ୍ତାନ ମଧ୍ୟରେ ଖେଳାଯିବ। କେନ୍ଦ୍ରରେ ନୂତନ ସରକାର ଗଠନ ନେଇ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍ଡିଏ ମେଣ୍ଟର ନେତା ଭାବେ ହେଲେ ମନୋନୀତ। ଏନ୍ଡିଏ ସଂସଦୀୟ ଦଳର ବୈଠକ ଆସନ୍ତାକାଲି। ଅତିରିକ୍ତ ଜଳ ଦିଲ୍ଲୀକୁ ଛାଡ଼ିବା ପାଇଁ ହିମାଚଳ ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଆସାମ ବନ୍ୟା ପରିସ୍ଥିତିରେ ଆସିଛି ସୁଧାର, ସୂଚନା ଦେଲେ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ। ଏବଂ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଉଗାଣ୍ଡା ପପୁଆ ନିଉଗିନିକୁ ପରାସ୍ତ କରିଥିବା ବେଳେ ଅନ୍ୟ ଏକ ମ୍ୟାଚ୍ରେ ଓମାନ ବିରୁଦ୍ଧରେ ଅଷ୍ଟ୍ରେଲିଆ ବିଜୟୀ।